ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆସନ୍ତାକାଲିଠାରୁ ତିନିଦିନିଆ ଝାଡ଼ଖଣ୍ଡ, ଗୁଜରାଟ ଏବଂ ଓଡ଼ିଶା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 17 ତାରିଖରେ ଭୁବନେଶ୍ୱରଠାରେ 3,800 କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ଦେଶକୁ ଏକଜୁଟ୍ ରଖିବା କ୍ଷେତ୍ରରେ ଅଭୂତପୂର୍ବ ଭୂମିକା ନିର୍ବାହ କରୁଛି ହିନ୍ଦୀ ଭାଷା, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଜାମ୍ମୁ କାଶ୍ମୀର ବିଧାନସଭା ନିମନ୍ତେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ ଜୋରଦାର। 18 ତାରିଖରେ 24 ଆସନ ଲାଗି ହେବ ପ୍ରଥମ ପର୍ଯ୍ୟାୟ ମତଦାନ। ଏବଂ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମତଦାନ ଲାଗି ଆଗ୍ରହ ପ୍ରକାଶ କଲେ ମହାକାଶରେ ଅଟକି ରହିଥିବା ସୁନିତା ୱିଲିୟମ୍ସ ଏବଂ ପୁଚ୍ ବିଲ୍ମୋର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ତିନିଦିନିଆ ଝାଡ଼ଖଣ୍ଡ, ଗୁଜରାଟ ଏବଂ ଓଡ଼ିଶା ଗସ୍ତ କରିବେ। ଆସନ୍ତାକାଲି ଶ୍ରୀ ମୋଦି ଝାଡ଼ଖଣ୍ଡରେ 6 ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ସେଗୁଡ଼ିକ ମଧ୍ୟରେ ଟାଟାନଗର ବନ୍ଦେ ଭାରତ ଟ୍ରେନ୍ ରହିଥିବା ଜଣାପଡ଼ିଛି। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଝାଡ଼ଖଣ୍ଡରେ 660 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିବେ। ଟାଟାନଗରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ମୋଦି 20,000 ଗ୍ରାମୀଣ ଉପଭୋକ୍ତାଙ୍କୁ ପିଏମ୍ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ କରିବେ। ସୋମବାର ଦିନ ପ୍ରଧାନମନ୍ତ୍ରୀ ପିଏମ୍ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାର ହିତାଧିକାରୀମାନଙ୍କ ସହ ଗୁଜରାଟର ଗାନ୍ଧୀନଗରଠାରେ କଥାବାର୍ତ୍ତା କରିବେ। ଗାନ୍ଧୀନଗରର ମହାତ୍ମା ମନ୍ଦିରରେ ପ୍ରଧାନମନ୍ତ୍ରୀ ଚତୁର୍ଥ ବିଶ୍ୱ ପୁନଃ ବ୍ୟବହାରକ୍ଷମ ଶକ୍ତି ପୁଞ୍ଜିନିବେଶକାରୀଙ୍କ ସମ୍ମିଳନୀକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ମୋଦି ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପ ଉଦ୍ଘାଟନ କରିବା ସହ ମେଟ୍ରୋ ଟ୍ରେନ୍ରେ ଗିଫ୍ଟ ସିଟି ପର୍ଯ୍ୟନ୍ତ ଯାତ୍ରା କରିବେ। ସେହିଦିନ ସନ୍ଧ୍ୟାରେ ଅହମ୍ମଦାବାଦରେ ଶ୍ରୀ ମୋଦି 8,000 କୋଟିରୁ ଅଧିକ ଟଙ୍କାର ଅନେକଗୁଡ଼ିଏ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। 17 ତାରିଖ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ପିଏମ୍ ଆବାସ ଯୋଜନା ସହରାଞ୍ଚଳର ହିତାଧିକାରୀମାନଙ୍କ ସହ ଆଲୋଚନା କରିବେ ଏବଂ ଭୁବନେଶ୍ୱରଠାରେ 3,800 କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଦେଶକୁ ଏକଜୁଟ୍ ରଖିବା କ୍ଷେତ୍ରରେ ହିନ୍ଦୀ ଭାଷା ଅଭୂତପୂର୍ବ ଭୂମିକା ନିର୍ବାହ କରୁଛି। ସେ କହିଛନ୍ତି, ହିନ୍ଦୀ ଏବଂ ଅନ୍ୟ ଭାଷା ମଧ୍ୟରେ କୌଣସି ପ୍ରତିଯୋଗିତା ହେଉନାହିଁ। ଆଜି ନୂଆଦିଲ୍ଲୀରେ ରାଜଭାଷା ହୀରକ ଜୟନ୍ତୀ ସମାରୋହ ଏବଂ ଚତୁର୍ଥ ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ଶାହା କହିଛନ୍ତି, ସମସ୍ତ ଭାଷାକୁ ମଜବୁତ କରିପାରିଲେ ଏକ ମଜବୁତ ଦେଶ ନିର୍ମାଣ ହୋଇପାରିବ। ସେ କହିଛନ୍ତି, ଜାତୀୟ ଶିକ୍ଷାନୀତିରେ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଛି ଏବଂ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ମାତୃଭାଷାରେ ଶିକ୍ଷାଦାନ ଲାଗି ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ହିନ୍ଦୀ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ହିନ୍ଦୀ ଭାଷାର ଗୁରୁତ୍ୱ ଉପରେ ଏକ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି। ଅନ୍ୟ ଏକ ଭିଡ଼ିଓ ବାର୍ତ୍ତାରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଚଳିତ ବର୍ଷର ହିନ୍ଦୀ ଦିବସର ଗୁରୁତ୍ୱ ପ୍ରତିପାଦିତ କରି କହିଛନ୍ତି, 1949 ଆଜିର ଦିନରେ ଭାରତର ସମ୍ଭିଧାନ ସଭା ହିନ୍ଦୀ ଭାଷାକୁ ସରକାରୀ ଭାଷା ରୂପେ ଗ୍ରହଣ କରିଥିଲେ। ଶ୍ରୀ ଶାହା କହିଛନ୍ତି, ହିନ୍ଦୀ ଦିବସ 75 ବର୍ଷ ପୂରଣ କରିଛି ଏବଂ ହିନ୍ଦୀକୁ ସରକାରୀ ଭାଷା ଭାବେ ଗ୍ରହଣ କରିବାର ହୀରକ ଜୟନ୍ତୀ ପାଳନ କରାଯାଉଛି। ଶ୍ରୀ ଶାହା କହିଛନ୍ତି, ସମସ୍ତ ଭାରତୀୟ ଭାଷା ଆମ ଦେଶ ପାଇଁ ଗୌରବ ଏବଂ ଐତିହ୍ୟର ଭାଷା ପାଲଟିଛି। ସେହି ଭାଷାଗୁଡ଼ିକୁ ସମୃଦ୍ଧ କରିପାରିଲେ ବିକାଶ ଲକ୍ଷ୍ୟ ହାସଲ ହୋଇପାରିବ। ସେ କହିଛନ୍ତି, ହିନ୍ଦୀ ହେଉଛି ସମସ୍ତ ସ୍ଥାନୀୟ ଭାଷାଗୁଡ଼ିକର ବନ୍ଧୁ ସଦୃଶ। ପ୍ରତ୍ୟେକ ଆଞ୍ଚଳିକ ଭାଷା ହିନ୍ଦୀ ଭାଷାକୁ ସୁଦୃଢ଼ କରିଛି ଏବଂ ହିନ୍ଦୀ ଭାଷା ମଧ୍ୟ ପ୍ରତ୍ୟେକ ଭାଷାକୁ ଅନନ୍ୟ ପରିଚୟ ପ୍ରଦାନ କରିଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ ଦଶନ୍ଧିରେ ହିନ୍ଦୀ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଭାଷାଗୁଡ଼ିକୁ ସମୃଦ୍ଧ କରିବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଅନେକଗୁଡ଼ିଏ ଆନ୍ତର୍ଜାତିକ ଦୃଶ୍ୟପଟରେ ପ୍ରଧାନମନ୍ତ୍ରୀ ହିନ୍ଦୀ ଏବଂ ଅନ୍ୟ ଭାରତୀୟ ଭାଷାଗୁଡ଼ିକୁ ପ୍ରାଧାନ୍ୟ ଦେଇଆସିଛନ୍ତି। ସେ କହିଛନ୍ତି, ଆଗାମୀ ଦିନରେ ହିନ୍ଦୀ ଭାଷାରୁ ସମ୍ଭିଧାନର 8ମ ପରିଚ୍ଛେଦରେ ଅନ୍ତର୍ଭୁକ୍ତ ଅନ୍ୟ ଭାରତୀୟ ଭାଷାକୁ ଅନୁବାଦ ନିମନ୍ତେ ଏକ ସ୍ୱତନ୍ତ୍ର ପୋର୍ଟାଲ ଆରମ୍ଭ ହେବ। ଏଥିରେ ଅତି କମ୍ ସମୟ ମଧ୍ୟରେ କୃତ୍ରିମ ବୁଦ୍ଧିମତା ବ୍ୟବହାର କରି ଅନୁବାଦ କରାଯାଇପାରିବ। ହିନ୍ଦୀ ଦିବସ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ହିନ୍ଦୀ ସମେତ ଅନ୍ୟାନ୍ୟ ଭାରତୀୟ ଭାଷାଗୁଡ଼ିକୁ ସମୃଦ୍ଧ ଏବଂ ଦୃଢ଼ କରିବା ଲାଗି ଆହ୍ୱାନ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ବିଶ୍ୱସ୍ତରରେ ହିନ୍ଦୀ ଭାଷାର ଗୁରୁତ୍ୱ ବିଷୟରେ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜାମ୍ମୁ କାଶ୍ମୀର ବିଧାନସଭା ନିମନ୍ତେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ ଜୋରଦାର ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆସନ୍ତା 18 ତାରିଖରେ 24 ବିଧାନସଭା ଆସନ ଲାଗି ମତଦାନ ହେବ। ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତାମାନେ ନିଜ ଦଳର ପ୍ରାର୍ଥୀମାନଙ୍କ ସପକ୍ଷରେ ମତଦାନ କରିବାକୁ ଭୋଟରମାନଙ୍କୁ ପ୍ରବର୍ତ୍ତାଉଛନ୍ତି। ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି ଆଜି ଡୋଡା ଜିଲ୍ଲାରେ ଏକ ନିର୍ବାଚନୀ ର୍ୟାଲିକୁ ସମ୍ବୋଧିତ କରିବେ। କଂଗ୍ରେସ ଏବଂ ନ୍ୟାସନାଲ୍ କନ୍ଫରେନ୍ସର ନେତାମାନେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରୁଛନ୍ତି। ଜାମ୍ମୁ କାଶ୍ମୀର ବିଜେପି ମୁଖ୍ୟ ମୁଖପାତ୍ର ସୁନୀଲ ସେଠୀ ଗତକାଲି ଜାମ୍ମୁରେ କହିଛନ୍ତି, ନ୍ୟାସନାଲ୍ କନ୍ଫରେନ୍ସ ଏବଂ କଂଗ୍ରେସ କାଶ୍ମୀର ସଂସ୍କୃତିକୁ ନଷ୍ଟ କରୁଛନ୍ତି ଏବଂ ସେଠାରେ ବିଭାଜନ ସୃଷ୍ଟି କରୁଛନ୍ତି। ସେ କହିଛନ୍ତି ଏହି ଦୁଇଟି ଦଳ ପୁଣି ନିକଟତର ହୋଇଛନ୍ତି, ଯାହା ଜାମ୍ମୁ କାଶ୍ମୀରକୁ ଧ୍ୱଂସ ଆଡ଼କୁ ନେଇଯିବ। ଶ୍ରୀ ସେଟ୍ଟି କହିଛନ୍ତି ବିଜେପି ଜାମ୍ମୁ କାଶ୍ମୀରରେ ଶାନ୍ତି ପ୍ରତିଷ୍ଠା ସହ ସେଠାରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରିଛି। ଧାରା 370 ବିଷୟରେ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମ୍ମୁ କାଶ୍ମୀରର ସର୍ବାଙ୍ଗୀନ ବିକାଶ ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ଏହାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଇତିମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ଆଜାଦ ପାର୍ଟିର ଅଧ୍ୟକ୍ଷ ଗୁଲାମ ନବୀ ଆଜାଦ ଦୋରୁ, କାଜିଗୁଞ୍ଜ ଏବଂ ଦେବସାରରେ ଗତକାଲି ନିର୍ବାଚନୀ ର୍ୟାଲିକୁ ସମ୍ବୋଧିତ କରିଥିଲେ। ଜାମ୍ମୁ କାଶ୍ମୀରରେ 3 ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଚଳିତ ମାସ 25 ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଏବଂ ଅକ୍ଟୋବର 1 ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଇତିମଧ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ମୋଟ 449 ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଛି। ଏହି ପର୍ଯ୍ୟାୟ ପାଇଁ ଆସନ୍ତା 17 ତାରିଖ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ଗୋଟିଏ ପର୍ଯ୍ୟାୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ନିମନ୍ତେ ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣାରେ ପ୍ରଚାର କାର୍ଯ୍ୟ ଆରମ୍ଭ କରିବେ। ହରିୟାଣାରେ ବିଧାନସଭା ନିର୍ବାଚନ ନିମନ୍ତେ 1747 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 1561 ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଛି। ଏହି ପର୍ଯ୍ୟାୟ ପାଇଁ ଆସନ୍ତା 16 ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରଖାଯାଇଛି। 90 ଆସନ ବିଶିଷ୍ଟ ହରିୟାଣା ବିଧାନସଭା ପାଇଁ ଗୋଟିଏ ପର୍ଯ୍ୟାୟରେ ଅକ୍ଟୋବର ମାସ 5 ତାରିଖରେ ମତଦାନ ହେବ। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମହାକାଶରେ ଅଟକି ରହିଥିବା ଦୁଇ ଆମେରିକୀୟ ମହାକାଶ ଯାତ୍ରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ବିଲମୋର ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମତଦାନ ଲାଗି ଇଚ୍ଛା ପ୍ରକାଶ କରିଛନ୍ତି। ଚଳିତ ବର୍ଷ ନଭେମ୍ବର ମାସରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ପୃଥିବୀ ପୃଷ୍ଠରୁ 250 ମାଇଲ ଉପରେ ମହାକାଶ କେନ୍ଦ୍ରରୁ ଗତକାଲି ପ୍ରତ୍ୟକ୍ଷ ସମ୍ଭାଦଦାତା ସମ୍ମିଳନୀରେ ସୁନିତା ୱିଲିୟମ୍ସ ଏବଂ ବିଲମୋର ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେବା ଲାଗି ଅନୁରୋଧ କରିଛନ୍ତି। ସେମାନେ କହିଛନ୍ତି ଗଣତାନ୍ତ୍ରିକ ପ୍ରକ୍ରିୟାରେ ସେମାନଙ୍କ ଯୋଗଦାନ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଉଭୟ ମହାକାଶ ଯାତ୍ରୀ ଚଳିତ ବର୍ଷ ଜୁନ୍ 5 ତାରିଖରେ ଷ୍ଟାର୍ ଲାଇନର ସ୍ୱେସ୍ ସଟଲ୍ରେ ମହାକାଶ କେନ୍ଦ୍ରକୁ ଯାତ୍ରା କରିଥିଲେ। ତେବେ 8 ଦିନ ପରେ ଫେରିବାକୁ ଥିବା ଉଭୟ ଯାତ୍ରୀ ଷ୍ଟାର୍ ଲାଇନରରେ ବୈଷୟିକ ତ୍ରୁଟି ଯୋଗୁଁ ଆସିପାରିନଥିଲେ। ଆସନ୍ତା ବର୍ଷ ଫେବୃୟାରୀ ମାସରେ ଉଭୟ ମହାକାଶ ଯାତ୍ରୀ ଫେରିବେ ବୋଲି କୁହାଯାଇଛି। ଦେଶରେ ଗହମ ଦର ବୃଦ୍ଧି ଓ ମହଜୁଦ ପରିମାଣ ନିୟନ୍ତ୍ରଣରେ ରଖିବା ଲାଗି କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ବ୍ୟବସାୟୀ, ପାଇକାରୀ ଓ ଖୁଚୁରା ବ୍ୟବସାୟୀଙ୍କ ନିମନ୍ତେ ଗହମ ମହଜୁଦ ପରିମାଣରେ ପରିବର୍ତ୍ତନ କରାଯାଇଛି। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପୂର୍ବରୁ ବ୍ୟବସାୟୀ ଏବଂ ହୋଲ୍ସେଲର୍ମାନେ 3000 ମେଟ୍ରିକ୍ ଟନ୍ ଗହମ ମହଜୁଦ କରୁଥିବା ବେଳେ ଏବେ 2000 ମେଟ୍ରିକ୍ ଟନ୍ ଗହମ ମହଜୁଦ ରଖିପାରିବେ। ସେହିପରି ଗହମ ପ୍ରକ୍ରିୟାକରଣ କରୁଥିବା ସଂସ୍ଥାଗୁଡ଼ିକ ସେମାନଙ୍କ ମାସିକ ପରିମାଣ ସୀମାକୁ 70%ରୁ 60%କୁ ହ୍ରାସ କରାଯାଇଛି। ତେବେ ଖୁଚୁରା ବିକ୍ରେତାଙ୍କ ଲାଗି 10 ଟନ୍ ଗହମ ମହଜୁଦ ରଖିବା ବ୍ୟବସ୍ଥା ଅପରିବର୍ତ୍ତିତ ରହିଛି। ଚଳିତ ବର୍ଷ ଜୁନ୍ ମାସ 24 ତାରିଖରେ ମନ୍ତ୍ରଣାଳୟ ପକ୍ଷରୁ ଗହମ ମହଜୁଦ ରଖିବା ଉପରେ କଟକଣା ଜାରି କରାଯାଇଥିଲା। ଆସନ୍ତା ବର୍ଷ ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଏଜେନ୍ସି ଗହମ ମହଜୁଦ ଏବଂ ବିକ୍ରି ସମ୍ବନ୍ଧୀୟ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିଛନ୍ତି। ଚଳିତ ବର୍ଷ ରବି ଋତୁରେ ସାରା ଦେଶରେ 1,129 ଲକ୍ଷ ମେଟ୍ରିକ୍ ଟନ୍ ଗହମ ଉତ୍ପାଦନ ହୋଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ଆସନ୍ତାକାଲିଠାରୁ 3-ଦିନିଆ ଝାଡ଼ଖଣ୍ଡ, ଗୁଜରାଟ ଏବଂ ଓଡ଼ିଶା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 17 ତାରିଖରେ ଭୁବନେଶ୍ୱରଠାରେ 3,800 କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ଦେଶକୁ ଏକଜୁଟ ରଖିବା କ୍ଷେତ୍ରରେ ଅଭୂତପୂର୍ବ ଭୂମିକା ନିର୍ବାହ କରୁଛି ହିନ୍ଦୀ ଭାଷା, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଜାମ୍ମୁ କାଶ୍ମୀର ବିଧାନସଭା ନିମନ୍ତେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ ଜୋରଦାର। 18 ତାରିଖରେ 24 ଆସନ ଲାଗି ହେବ ପ୍ରଥମ ପର୍ଯ୍ୟାୟ ମତଦାନ ଏବଂ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମତଦାନ ଲାଗି ଆଗ୍ରହ ପ୍ରକାଶ କଲେ ମହାକାଶରେ ଅଟକି ରହିଥିବା ସୁନିତା ୱିଲିୟମ୍ସ ଏବଂ ବୁଚ୍ ବିଲମୋର। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଲଗ୍ଇନ୍ କରିପାରିବେ।